ହ୍ୟାଲୋ, ମୁଁ ଭଗବତ ସ୍ୱୟଂହସ୍ତ ବସ୍ତିରୁ କହୁଥିଲି, 50 ନମ୍ବର ୱାର୍ଡ ପାଣି ଭାଗ୍ୟଶ୍ରୀ ପରିଡ଼ା କହୁଥିଲି। ଆଉ ପାଣି ପ୍ରୋବ୍ଲେମ ହେଉଛି, ଏମିତି ଆସୁନି ପାଣି, ବହୁତ ଟାଇମ ପାଣି ଦଉନାହାନ୍ତି, ଅଧଘଣ୍ଟେ 45 ମିନିଟ୍ ଦଉଛନ୍ତି, ବନ୍ଦ କରିଦଉଛନ୍ତି, ଆମର ଏପଟକୁ ବିଲକୁଲ ପାଣି ଆସୁନି ଭିତରୁ। ଆଉ ଆପଣଙ୍କୁ ଟିକେ ଏମିତି ଫୋନ କମ୍ପ୍ଲେନ କରୁଛୁ, ଆପଣ ତାର କଣ ଟିକେ ପାଣି ପାଇଁ ଟିକେ ସୁବିଧା କରନ୍ତୁ। ଆଉ ଆମେ ପାଣି ପାଇଁ ବହୁତ ହଇରାଣ ହଉଛୁ। ଆଉ